ହ୍ୟାଲୋ, ମୁଁ ଅଲି ବେହେରା କହୁଛି। ନମସ୍କାର, ଆମର ଏକାନ୍ତ ବିହାର 20 ନମ୍ବର ୱାର୍ଡ ସାଲିଆ ସାହି। ଏଇ ଆମର ଲକ୍ଷ୍ମୀ ପଡିଆ ପାଖରେ ଗୋଟିଏ ଗଭର୍ଣ୍ଣମେଣ୍ଟ ସ୍କୁଲ ଅଛି, ସେଠି 600-700 ପିଲା ପଢୁଛନ୍ତି, କିନ୍ତୁ ବହୁତ ପ୍ରୋବ୍ଲେମ ଅସୁବିଧା। ରୁମ ନାହିଁ, 2ଟା ରୁମ ଟୋଟାଲ, ତ ପଡିଆଟା ବହୁତ ପ୍ରୋବ୍ଲେମ, ପାଣି ଜମୁଛି, ଘାସ ଅସୁବିଧା, ପିଲାମାନେ ବସିବାକୁ ଖେଳିବାକୁ ଟିକେ ବାଉଣ୍ଡରୀ ଦରକାର ଥିଲା ଓ ଗେଟ୍ ନାହିଁ। ଆପଣ ଟିକେ ସାହାଯ୍ୟ ସହଯୋଗ କରେ, ପିଲାମାନେ ଉପକୃତ ହେଇଥାନ୍ତେ ଓ ସାଇ ବସି ଆମର ଭଲ। ନମସ୍କାର।